ଶଙ୍କରା
ସାର୍
କଣ ହେଇଛି କିରେ, ଏମିତି ସେମେଟା ସିମ୍ବ ପରିକା ମୁହଁଟା କରିଛୁ?
ମୋର ସର୍ବସ୍ୱ ଲୁଣ୍ଠନ ହେଇଯାଇଛି ସାର୍।
କଣ କହିଲୁ ସର୍ବସ୍ୱ ଲୁଣ୍ଠନ?
ହଁ।
ପୁଲିସ ଘରେ ପୁଣି ଚୋରି?
ଆଜ୍ଞା।
ଜମ ଘରେ ପୁଣି ଆଉ ଗୋଟେ ଜମ?
ହଁ।
କହ ଶଙ୍କରା କଣ ହେଇଛି, ମତେ ଖୋଲିକିରି କହ।
କଣ କହିବି ସାର୍, କାଲି ମୋ ଘର ପଛପଟ ନଡ଼ା ଗଦା ତଳେ ଗୋଟେ ମାଇକୁତି ଦିଟା ଜାଳା ଛୁଆ ଦେଇଥିଲା, ତା ନାଁ ମୁଁ ଦେଇଥିଲି ଲବ ଆଉ କୁଶ। ହେଲେ ଆଜି ସକାଳୁ ସେମାନେ ଗାଏବ।
ହେମନ୍ତ ମତେ ଡିଟେଲ୍ସ ଖୋଲିକିରି କହ ଶଙ୍କରା।
ବଡ ବିପଦରେ ମୁହି ପଡି ଯାଇଛି, ଆଜି ପଡି ଯାଇଛି ଗୋଟା ଗଦା ତଳ, ଆଜି ଖାଲି ପଡିଛି, ଆଜି ଖାଲି ପଡିଛି। ବଡ ବିପଦରେ ମୁହି ପଡି ଯାଇଛି, ଆଜି ପଡି ଯାଇଛି ଗୋଟା ଗଦା ତଳ, ଆଜି ଖାଲି ପଡିଛି, ଆଜି ଖାଲି ପଡିଛି।
ରାତାରାତି ନଡ଼ା ସବୁ ଚୋର ନେଇଗଲେ ନା ଷଣ୍ଡ ଖାଇଗଲା ରେ?
ଲବ କୁଶ ଦୁହେଁ ଆଉ ନାହାନ୍ତି, ମା ସଙ୍ଗେ ଫେରାର ହୋଇଛନ୍ତି। ଲବ କୁଶ ଦୁହେଁ ଆଉ ନାହାନ୍ତି, ମା ସଙ୍ଗେ ଫେରାର ହୋଇଛନ୍ତି। ଆଖିରେ ନାଚୁଛି ତାଙ୍କ ରୂପ, ମୋର କେମିତି ରହିବି ତାଙ୍କୁ ମୁରୁଛି।
ଇଏ ତ ବଡ ସାଙ୍ଘାତିକ ଆଉ ମୁସ୍କିଲ କଥାରେ ଶଙ୍କରା। ଆଚ୍ଛା, ତାଙ୍କ ଖାଇବା ପିଇବାରେ ତୁ କୌଣସି ଅବହେଳା କରୁନାହୁଁ ତ?
ଭାତ ସଙ୍ଗେ ମୁଗ ଡାଲି ଗୋଳେଇ ଭାରି ଜାମ ଦିଏ ତାଙ୍କୁ ଗିଳେଇ, ଭାତ ସଙ୍ଗେ ମୁଗ ଡାଲି ଗୋଳେଇ ଭାରି ଜାମ ଦିଏ ତାଙ୍କୁ ଗିଳେଇ।
ଶୁଖିଲା ରୁଟିରେ ସରୁ ମାଛ କଣ୍ଟା, ତା ପାଇଁ ବରାଦ ନିଜେ କରିଛି।
ଠିକ ଅଛି ତୁ ମୋଟେ ବ୍ୟସ୍ତ ହ ନାଇ, ଗାଡି ଧରିକି ଚାଲ। ଗଳି କନ୍ଦି ରାସ୍ତା ଛକ ଯୋଉଠି ଦେଖିବା ଖୋଜିକି ବାହାର କରିବା।
ଆଜ୍ଞା।
ଆଗ ତୋ ଲବକୁଶ କଥା, ତାପରେ ଯାଇ ଫଗୁବାବୁଙ୍କ ଝିଅ ବବି କଥା।
ସାର୍ ସାର୍, ଫଗୁବାବୁ କଣ ଆଣିକି ଧଇସ ହେଇ ଦୌଡ଼ିକି ଆସୁଛନ୍ତି?
କଣ ହେଇଛି ଫଗୁବାବୁ, ଆପଣ ସକାଳୁ ସକାଳୁ ଏମିତି ଅଣନିଶ୍ୱାସ ହେଇକି ଧାଇଛନ୍ତି ଯେ, କଥା କଣ?
ବବି ଫେରି ଆସିଛି।
ଆପଣଙ୍କ ଝିଅ ଫେରି ଆସିଛି, ଇଏ ତ ଅତି ସୁସମ୍ବାଦ ସରପଞ୍ଚ ବାବୁ।
ବବି ଖାଲି ଏକୁଟିଆ ଫେର ନାହିଁ ଦାରଗ,
ଆଉ
ନାଇଁ ସାଙ୍ଗରେ ଦିଟା ଜାଁଳା ପୁଅକୁ ବି ଆଣିଛି।
ଓ ମାଇ ଗଡ୍, ୟା ଭିତରେ ଏତେ କଥା ହେଇଯାଇଛି, ଆପଣ ମତେ କିଛି ତାର ସୂଚନା ଦେଇନଥିଲେ। ଆପଣ ପରା କହୁଥିଲେ ତା ବାହାଘର ଭାଙ୍ଗିଗଲା ବୋଲି, ଅଥଚ ଆପଣ ସତ କହୁଛନ୍ତି ସେ ଦୁହେଁ ତାର ଜନ୍ମିତ ପୁତ୍ର ନା ପୋଷ୍ୟ ପୁତ୍ର ଗ୍ରହଣ କରିଛି?
ଆରେ ନା ନା ଦାରଗ ବାବୁ, ସେ ଦୁଇଟା ବବିର ଜନ୍ମିତ ପୁତ୍ର, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
କଥାଟା ମୋ ପାଇଁ ଖୁବ ରହସ୍ୟମୟ ହେଇ ଉଠିଛି ଭଗୁ ବାବୁ, ଯେତେହେଲେ ଆମେ ହେଲୁ ପୋଲିସ ବାଲା ତ।
ନାଇଁ 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 ନାଇଁ, ଆପଣ ବେଧଡ଼କ ରୁହନ୍ତୁ ଚନ୍ଦ୍ରଚୂଡ଼ ବାବୁ, ହେଇଟି ଝିଅ ସାଥିରେ ଜ୍ୱାଇଁ ମଧ୍ୟ ଆସିଛି। ଆପଣ ଖାଲି ମୋ ପ୍ରତି ଟିକେ ଦୟାକରି ଆମ ଦୁଆରେ ପାଦ ପକେଇ ମୋ ନାତି ଦୁଇଙ୍କୁ ଆଶୀର୍ବାଦ କଲେ ମୁଁ ଭାରି ଖୁସି ହେବି। କଣ ମୋ ଅନୁରୋଧ ରଖିବେ ନା ନାଇଁ?
ଓ ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ମୁଁ ଯଥା ସମୟରେ ନିଶ୍ଚୟ ପହଞ୍ଚିବି, ବୁଝିଲେ ଭଗବୁ? ତଥାପି
ପୁଣି ଆଉ କଣ,
ଆପଣଙ୍କ ଝିଅ ଏଭଳି ଅବସ୍ଥାରେ ଶାଶୁଘରୁ ପଳେଇ ଆସିବାର ଉଦ୍ଦେଶ୍ୟ କଣ?
ଉଦ୍ଦେଶ୍ୟ
ଆପଣ ମୁହଁ ଖୋଲି ନ କହିଲେ କଣ ହବ, ବୁଝିଲେ? ପୁଲିସ ଚାକିରି ଏକଥା କେବେ ଲୁଚି ଛପି ରହିପାରିବ
ନାହିଁ।
ମୁଁ ବର୍ତ୍ତମାନ ପୁରାପୁରି କନଫର୍ମ ଯେ ଏହା ନିଶ୍ଚିତ ଏକ ବଧୁ ନିର୍ଯାତନା ଘଟଣା। ଆପଣ ମନେ ରଖନ୍ତୁ ଭଗବାବୁ, ମୁଁ କେବେ ହେଲେ ବବିର ଶାଶ୍ୱଶୁରଙ୍କୁ କ୍ଷମା ଦେବି ନାହିଁ। ଏଇ ଦିନ କେଇଟା ଭିତରେ ମୁଁ ଯଦି ବବିର ଶାଶ୍ୱଶୁରଙ୍କୁ ଜେଲରେ ଠୁଙ୍କି ନ ଦେଇଛି, ତେ ମୋ ନାଁ ଚନ୍ଦ୍ରଚୂଡ଼ ରାୟ ନୁହେଁ। ଆରେ ମୋ ଇଲାକାରେ ପୁଣି ନାରୀ ନିର୍ଯାତନା? ଆପଣ ଦେଖିବେ ଭଗବାବୁ, ଏଇ ଗୋଟିଏ ମାତ୍ର କେସ୍ରେ ଇନ୍ସପେକ୍ଟର ପାହିବାକୁ ମୋର ପ୍ରମୋସନ ଥୁଆ।
ଦାରଗବାବୁ ମୋ କଥା ଟିକେ ଆଗେ ଶୁଣି ସାରନ୍ତୁ ଆପଣ।
କିଛି ଆଉ ଶୁଣିବି ନାହିଁ, ଗାଡିରେ ବସନ୍ତୁ, ଚାଲନ୍ତୁ ଆପଣ ଘରକୁ, ଯାହା ଷ୍ଟେଟମେଣ୍ଟ ନବା କଥା ମୁଁ ସେଇଠି ନେବି। ଶଙ୍କରା
ଆଜ୍ଞା,
ଗାଡି ଷ୍ଟାର୍ଟ କର।
କଲି ସାର୍।
ଆସନ୍ତୁ ଆସନ୍ତୁ, ଏଇପଟେ ଆସନ୍ତୁ ଦାରଗବାବୁ, ଏଇ ବାଡି ପଟକୁ ଆସନ୍ତୁ।
ଇଏ ବାଡି ପଟକୁ, ବଟ ହ୍ୱାଇ? ମାନେ କାହିଁକି?
ବବି ଆଉ ତାର ଜାଁଳ ପିଲାଙ୍କୁ ଦେଖିବେ ପରା।
ମାନେ
ମୁଁ ଆପଣଙ୍କୁ ଆଗରୁ କହିନଥିଲି, ବବି ଆମର ବାରଣ୍ଡାରେ ଅଖା ଉପରେ ଶୋଇବାକୁ ଭଲ ପାଏ।
ଦିନକୁ ଦିନ ମଣିଷର ରୁଚି କାହିଁକି ଯେ ଏମିତି ବଦଳି ଯାଉଛି, ମୁଁ ମୋଟେ ବୁଝିପାରୁ ନାହିଁ।
ନମସ୍କାର ଦାରଗା ବାବୁ।
ଆରେ ମିସେସ୍ ସାମଲ, ନମସ୍କାର। ନମସ୍କାର କିଛି ଭାବିବେ ନାହିଁ, ହଠାତ୍ ଫଗୁ ମୋ ଡାକି ଆଣିଲେ ତ ସେଇଥିପାଇଁ ମୁଁ ଆପଣଙ୍କ ନାତିଙ୍କ ପାଇଁ କିଛି ଆଣିପାରିଲି ନାହିଁ। ଏଇ 101 ଟଙ୍କା ରଖନ୍ତୁ, ମୋ ତରଫରୁ ବିସ୍କୁଟ ଉପହାର ବୋଲି ଜାଣିବେ।
ନା 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 ନା, ଏତେ ଟଙ୍କାର ଆବଶ୍ୟକତା କଣ? ଆପଣ କଷ୍ଟ କରି ଆଶୀର୍ବାଦ ଦେବାକୁ ଆସୁଛନ୍ତି, ସେତିକି ଆମ ପାଇଁ ଯଥେଷ୍ଟ।
ତମେ ଠିକ କହିଛ ଶଶିକଳା, ଚନ୍ଦ୍ରବାବୁଙ୍କୁ ତାଙ୍କର 101 ଟଙ୍କା ଫେରେଇ ଦିଅ।
ଇଏ କି କଥା କହୁଛନ୍ତି ସରପଞ୍ଚ ବାବୁ, ଶ୍ରଦ୍ଧାରେ ଆପଣଙ୍କ ନାତିକୁ ମୁଁ ଏ ଟଙ୍କା ଦେଲି। ଆପଣଙ୍କ ନାତି କଣ ମୋ ନାତି ନୁହେଁ?
ନିଶ୍ଚୟ ନିଶ୍ଚୟ, କିଏ ମନା କଲା?
ଆପଣଙ୍କ ସ୍ତ୍ରୀ କଣ ମୋ ସ୍ତ୍ରୀ ନୁହେଁ?
ନିଶ୍ଚୟ ନିଶ୍ଚୟ। କଣ କହିଲେ ତାରକ ବାବୁ?
ସରି ସାର୍, ସରି, ଭେରି ସରି।
ଠିକ ଅଛି ଠିକ ଅଛି, ଦୁଃଖ କରନ୍ତୁ ନାହିଁ, ବେଳେ ବେଳେ ପାଟିରୁ ଏମିତି ଖସି ଯାଏ। ହଉ, ସେ ଟଙ୍କାକୁ ରଖିଦିଅ ଶଶିକଳା, ତା ନହେଲେ ଦାରଗ ବାବୁ ମନ ଦୁଃଖ କରିବେ।
ଦେଖିବେ ଆସନ୍ତୁ ସାର, ଶୀଘ୍ର ଦେଖିବେ ଆସନ୍ତୁ।
କଣ ହେଇଛି କିରେ ଶଙ୍କର, ଏମିତି ପାଟି କରୁଛୁ କାହିଁକି?
ଏଇ ଦେଖନ୍ତୁ ସାର, ମୋ କୁକୁର ଛୁଆ ଦିଟା ଏଇ ଗୁହାଳ କଣ ପାଉଶ ଗଦାରେ ଗଡୁଛନ୍ତି। ସେଦିନ ମନ୍ଦିର ପାଖରେ ଯୋଉ କୁକୁର ସକାଶେ ଗଣ୍ଡଗୋଳ ହେଇଥିଲା, ଇଏ ସେଇ କୁକୁର ସାର।
ଓ ଆଇ ସି, ସତେ ତ ସେଦିନ ଏଇ କୁତିଟା ଭଗିଆ ସାହୁ ଘରେ ପଶି ତା ହାଣ୍ଡି ଗଜା ପଖାଳ ଖାଇଦେଇଥିଲା। ଭଗିଆ ସାହୁ ଥାନା ରିପୋର୍ଟ ଲେଖିବ ବୋଲି ଯାଇଥିଲା।
ଫଗୁ ବାବୁ,
ଇଏ କୁତି
ମୁଁ ସମାଳି କଥାବାର୍ତ୍ତା କରନ୍ତୁ। ନା ଦାରୋଗ, ଆପଣ ମୁଁ ସମାଳି କଥାବାର୍ତ୍ତା କହିଦଉଛି। ନା, ଆପଣ ସେମିତି କୁତି ବୋଲି କହିପାରିବେ ନାହିଁ। ନା, ଇଏ ହଉଛି ଆମ ଝିଅ ବବି।
ବବି ଆପଣଙ୍କ ଝିଅ?
ହଁ ଦାରୋଗ ବାବୁ, ଏଇ ବବି ମୋର ଝିଅ, ଆଉ ତାର ଏ ଗୁଲୁଗୁଲିଆ ଛୁଆ ଦିଟା ମୋର ନାତି।
ମାଇ ଗଡ୍, ବଡ ଆଶ୍ଚର୍ଯ୍ୟ କଥା ତ,
ଖୁବ ଆଶ୍ଚର୍ଯ୍ୟ।
ସେ କଥା ମତେ ଆଗରୁ କହୁନାହାନ୍ତି, ମତେ ତ ଆଗରୁ କହିଥିଲେ, ମୁଁ କେତେଥର ଆଗକୁ ଦେଖିଛି, ଗେଲ କରିକି ଘରକୁ ନେଇ ଆସିଥାନ୍ତି। ଆଲୋ ମା, ଆଲୋ ଆଇ।